आकाशवाणी संवाद पढ़ुछंती सुचिस्मिता साहू। मुख्य संवाद, द्वितीय पर्याय लोकसभा निर्वाचन आसंताकाली विज्ञप्ति जारी हेबो। निर्वाचन कमिशन बीजेपी एमपी दिलीप घोष और कांग्रेस नेता सुप्रिया श्रीनेतंकु कारण दर्शाओ नोटिस जारी करिछि। बीजू जनता दल लोकसभा और विधानसभा निर्वाचन प्रार्थीमानंकर नाम घोषणा करिछि। एनफोर्समेंट डायरेक्टरेट टीमगुड़िक चंडीगढ़ विभिन्न स्थान और पंजाब 8 जिले चढ़ाउ करिछन्ति। चलित मास शेष सुद्धा जम्मू काश्मीर मोगल रोड को खोली दिया जिबो। एथर विस्तृत संवाद, द्वितीय पर्याय लोकसभा निर्वाचन आसंताकाली विज्ञप्ति जारी हेबो। एही पर्याय रे 12 राज्य और केन्द्रशासित अंचल 88 लोकसभा आसन और आउटर मणिपुर गोटे आसन में मतदान हेबो। केरल 20 लोकसभा आसन, कर्णाटक 14, राजस्थान 13, उत्तर प्रदेश और महाराष्ट्र 8 लेखाएं, मध्यप्रदेश 7, आसाम और बिहार 5 लेखाएं, पश्चिमबंग और छत्तीसगढ़ 3 लेखाएं एवं मणिपुर, त्रिपुरा और जम्मू काश्मीर 1 लेखाएं लोकसभा आसन में मतदान हेबो। प्रार्थीपत्र दाखल एप्रिल 4 तारीख हेबो और मतदान एप्रिल 26 तारीख हेबो। केवल जम्मू काश्मीर को छाड़ी एप्रिल 5 तारीख में समस्त राज्य और केन्द्रशासित अंचल प्रार्थीपत्रगुड़िक जांच करा जिवो। जम्मू काश्मीर एप्रिल 6 तारीख में प्रार्थीपत्रगुड़िक जांच करा जिवो। बीजेपी नेता नितिन गडकरी नागपुर लोकसभा आसनरू प्रार्थीपत्र दाखल करिछंती। एही समय मुख्यमंत्री एकनाथ सिंधे, उपमुख्यमंत्री देवेन्द्र फडणवीस और बीजेपी राज्य शाखा सभापति चंद्रशेखर बवानकुले उपस्थित थिले। एहा पूर्वरु से एक साधारण सभारे उद्बोधन देइथिले। नागपुरवासी तांकु 5 लाख भोट व्यवधान रे जिताइबे बोली से कहिछंती। से कांग्रेस प्रार्थी विकास ठाकरे विपक्ष रे लड़िबे। बिहार रे चिराग पासवान लोक जनशक्ति पार्टी अरुण भारती को जामुई लोकसभा आसनरू प्रार्थी करिछि। से चिराग पासवानकर संपर्कीय चिराग पासवान लोकसभा आसनकु 2014 और 2019 प्रतिनिधित्व करिथिले। अष्टादश लोकसभा निर्वाचन से हाजीपुर प्रतिद्वंदिता करने को स्थिर करिछन्ते। बिहार रे बीजेपी लोक जनशक्ति पार्टी को 5 आसन देछि। सिक्किम रे एकमात्र लोकसभा आसन और 32 विधानसभा आसन पर निर्वाचन में प्रार्थीपत्र दाखल शेष दिन में राजनैतिक कार्यकलाप सरगरम होइछि। आसंता मास 19 तारीख में प्रथम पर्याय सेठारे मतदान हेबो। उपस्थित मुख्यमंत्री और सिक्किम क्रांतिकारी मोर्चा नेता प्रेम सिंह तमांग एवं पूर्वतन मुख्यमंत्री तथा सिक्किम डेमोक्रेटिक फ्रंट नेता पवन कुमार चामलिंग आज प्रार्थीपत्र दाखल करिछन्ति। सिक्किम्र एकमात्र लोकसभा आसन पर एसकेएम, एसडीएफ, नवगठित सिटीजन एक्शन पार्टी, बीजेपी, कांग्रेस और निर्दलीय प्रार्थीमाने प्रतिद्वंदिता करुछन्ति। गतकाली विभिन्न दलर 18 प्रार्थी मनोनयन पत्र दाखल करिथिले। मनोनयन पत्र दाखल करिथिबा मुख्य प्रार्थीमानंक मध्यरे मुख्यमंत्री प्रेम सिंह तमांग, एसकेएम्र सोनम लामा, पूर्वतन मंत्री एसडीएफ्र यांचो लेप्चा, बीजेपी नरेन्द्र कुमार सुब्बा और गणेश कुमार राय रही। आसंताकाली प्रार्थीपत्र जांच हेब। प्रार्थीपत्र प्रत्याहार शेष दिन 30 तारीख रही। शासन एसकेएम और विरोधी एसटीएफ एवं सीएपी 32 आसनरू प्रार्थी देछन्ते। बीजेपी 31 आसन और कांग्रेस 18 आसन प्रार्थी देछि। शासक एसकेएम, एसडीएफ, बीजेपी, सीएपी और कांग्रेस निर्वाचन मुख्य दल भाव प्रतिद्वंदिता करुछन्ते। वर्तमान सरकार एसकेएम 19 जन एमएलए और बीजेपी 12 जन एमएलए एवं एसडीएफ जणे एमएलए अछन्ते। त्रिपुरा रे बीजेपी प्रार्थी विप्लव देव और कांग्रेस प्रार्थी आशीष शाह अगरतला रे प्रार्थीपत्र दाखल करिछन्ति। सेमाने त्रिपुरा वेस्ट लोकसभा आसनरू प्रतिद्वंदिता करिवे। आजि सेठारे प्रार्थीपत्र दाखल शेष दिन थिला। त्रिपुरार 2 लोकसभा आसन मध्यरू एप्रिल 9 तारिखरे त्रिपुरा वेस्ट रे मतदान हेबो। आसंताकाली प्रार्थीपत्र जांच हेबो। निर्वाचन कमिशन बीजेपी एमपी दिलीप घोष और कांग्रेस नेता सुप्रिया श्रीनेतंकु कारण दर्शाओ नोटिस जारी करिछि। सेमाने आपत्तिजनक मंतव्य देइथिबार अभियोग रहिछि। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଦିଲୀପ ଘୋଷ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ତାଙ୍କର ମନ୍ତବ୍ୟ ଅପମାନଜନକ, ଅଶାଳୀନ ଓ ନିର୍ବାଚନ ଆଚରଣ ବିଧି ଲଙ୍ଘନ କରୁଛି ବୋଲି ନିର୍ବାଚନ କମିଶନ କହିଛି। ଶ୍ରୀ ନେତାଙ୍କୁ ଜାରି କରିଥିବା ନୋଟିସ୍ ସେ କଙ୍ଗନା ରଣାୱତଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ବିଷୟରେ ଉଲ୍ଲେଖ ଅଛି। ତାଙ୍କର ମନ୍ତବ୍ୟ ଅଶାଳୀନ ଓ ନିର୍ବାଚନ ଆଚରଣ ବିଧିର ଲଙ୍ଘନ କରୁଥିବା କମିଶନ କହିଛି। ଶୁକ୍ରବାର ସୁଦ୍ଧା ଦୁଇ ନେତା ଜବାବ ଦେବାକୁ ନିର୍ବାଚନ କମିଶନ କହିଛି। ବିଜୁ ଜନତା ଦଳ ପକ୍ଷରୁ ଆଜି 71 ବିଧାନସଭା ଓ 15 ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପୁରୀ ଲୋକସଭା ଆସନରୁ ଅରୂପ ପଟ୍ଟନାୟକ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, କଟକରୁ ସନ୍ତୃପ୍ତ ମିଶ୍ର, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, ଯାଜପୁରରୁ ଶର୍ମିଷ୍ଠା ସେଠୀ, ଢେଙ୍କାନାଳରୁ ଅବିନାଶ ସାମଲ ଦଳୀୟ ପ୍ରାର୍ଥୀ ହେବେ। ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ଆଜି ପୂର୍ବାହ୍ନରେ 9 ଲୋକସଭା ଆସନ ପାଇଁ ଘୋଷଣା କରିଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ସମ୍ଭଲପୁରରୁ ପ୍ରଣବ ପ୍ରକାଶ ଦାସ, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି, ଭୁବନେଶ୍ୱରରୁ ମନ୍ମଥ ରାଉତରାୟ, ସୁନ୍ଦରଗଡ଼ରୁ ଦିଲ୍ଲୀପ ତିର୍କୀ, କଳାହାଣ୍ଡିରୁ ଲମ୍ବୋଦର ନିଆଲ, ନବରଙ୍ଗପୁରରୁ ପ୍ରଦୀପ କୁମାର ମାଝୀ, ମୟୂରଭଞ୍ଜରୁ ସୁଦାମ ମାରାଣ୍ଡି, କୋରାପୁଟରୁ କୌଶଲ୍ୟା ହିକ୍କା, ଆସିକାରୁ ରଞ୍ଜିତା ସାହୁ ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଛନ୍ତି। ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ପଶ୍ଚିମବଙ୍ଗ ମନ୍ତ୍ରୀ ଚନ୍ଦ୍ରନାଥ ସିହ୍ନାଙ୍କୁ କୋଲକାତାର ସିଜିଓ କମ୍ପ୍ଲେକ୍ସକୁ ଡକାଇଥିଲା। କିଛିଦିନ ତଳେ ବୀରଭୂମ ଜିଲ୍ଲାର ବୋଲପୁରସ୍ଥିତ ତାଙ୍କ ବାସଭବନରେ ଇଡି ଚଢ଼ାଉ କରିଥିଲା। ସେତେବେଳେ ତାଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ସେଠାରୁ ଇଡି ବହୁ ଦସ୍ତାବିଜ, ମୋବାଇଲ୍ ଫୋନ୍ ଓ 41 ଲକ୍ଷ ଟଙ୍କା ଜବତ କରିଥିଲା। ଅନ୍ୟପକ୍ଷରେ ସିବିଆଇ ନାରଦା ଷ୍ଟିଙ୍ଗ ଅପରେସନ ଘଟଣାରେ ମାଥ୍ୟୁ ସାମୁଏଲ୍ସଙ୍କୁ ନୋଟିସ୍ ଜାରି କରିଛି। ଏପ୍ରିଲ 4 ତାରିଖରେ ମାଥ୍ୟୁ ସାମୁଏଲ୍ସଙ୍କୁ ହାଜର ହେବାକୁ କୁହାଯାଇଛି। ସେହି ଷ୍ଟିଙ୍ଗ ଅପରେସନରେ ବହୁ ତୃଣମୂଳ କଂଗ୍ରେସ ନେତା ଲାଞ୍ଚ ନେଉଥିବାର ଦେଖିବାକୁ ମିଳିଥିଲା। ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଟିମ୍ଗୁଡ଼ିକ ଚଣ୍ଡୀଗଡ଼ର ବିଭିନ୍ନ ସ୍ଥାନ ଓ ପଞ୍ଜାବର 8 ଜିଲ୍ଲାରେ ଚଢ଼ାଉ କରିଛନ୍ତି। 2 ଜଣ ଆଇଏଏସ୍ ଅଫିସରଙ୍କ ଘରେ ଚଢ଼ାଉ କରାଯାଇଛି। ସକାଳ 7 ଏକସଙ୍ଘରେ ଚଢ଼ାଉ କରାଯାଇଥିଲା। ରାଜ୍ୟ ଅବକାରୀ ଓ ଟିକସ କମିଶନର ବରୁଣ ରୁଜୁଙ୍କ ଘରେ ଚଢ଼ାଉ କରାଯାଇଛି। ଫିରୋଜପୁର ଡେପୁଟି କମିଶନର ରାଜେଶ ଧିମାନ୍ଙ୍କ ବାସଗୃହରେ ଚଢ଼ାଉ କରାଯାଇଛି। ତାଙ୍କର ଆକାଉଣ୍ଟାଣ୍ଟଙ୍କ ବାସଗୃହରେ ମଧ୍ୟ ଚଢ଼ାଉ କରାଯାଇଛି। ଗତବର୍ଷ ପିଜୁଳି ଦୁର୍ନୀତି ବିଷୟ ଲୋକଲୋଚନକୁ ଆସିଥିଲା। ସେଥିରେ ଜମି କ୍ଷତିପୂରଣରେ 137 କୋଟି ଟଙ୍କାର ହେରଫେର ହୋଇଥିଲା। ଗ୍ରେଟର ମୋହାଲି ଅଞ୍ଚଳ ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା ସଂଗୃହୀତ ଜମିରେ ସେହି ଗଛଗୁଡ଼ିକ ଲଗାଯାଇଥିଲା। ଜମି ପାଇଁ ଅଧିକ ପରିମାଣର କ୍ଷତିପୂରଣ ପାଇବା ଲକ୍ଷ୍ୟରେ ଏହି ଦୁର୍ନୀତି କରାଯାଇଥିଲା। ଭିଜିଲାନ୍ସ ଏଥିରେ ଅନେକ ଲୋକଙ୍କୁ ଗିରଫ କରିଛି। ଇଡି ଏହା ଉପରେ ଆନୁଷ୍ଠାନିକ ମନ୍ତବ୍ୟ ଜାରି କରିନାହିଁ। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଅନୁରାଗ ଠାକୁର କହିଛନ୍ତି, ଧାରା 370 ଓ 35A ଉଚ୍ଛେଦ କରି ନରେନ୍ଦ୍ର ମୋଦି ସରକାର ଜମ୍ମୁ କାଶ୍ମୀରରେ ବିକାଶର ବାଟ ଖୋଲିଛନ୍ତି। ଜମ୍ମୁର ଝଜର କୋଟଲିଠାରେ ସେ କହିଛନ୍ତି, ଗତ 10 ବର୍ଷରେ ଜମ୍ମୁ କାଶ୍ମୀର ସବୁ କ୍ଷେତ୍ରରେ ବିକାଶ କରିଛି। ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଯୋଗୁଁ ସଶସ୍ତ ବାହିନୀ ଓ ସ୍ୱତନ୍ତ୍ର ବାହିନୀ ଯବାନମାନଙ୍କର ଆବଶ୍ୟକତା ହ୍ରାସ ପାଇଥିବାର ସେ କହିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ଜମ୍ମୁ କାଶ୍ମୀରରେ ମୋଗଲ ରୋଡ୍କୁ ଖୋଲି ଦିଆଯିବ। ଏହି ରୋଡ୍ ରାଜୌରୀ ଓ ପୁଞ୍ଚକୁ ସୋପିଆ ସହ ସଂଯୋଗ କରେ ଓ ଏହା ଏକ ବିକଳ୍ପ ରାଜପଥର ଭୂମିକା ଦେଇଥାଏ। ଆମ ସମ୍ଭାଦଦାତା ଜଣାଇଛନ୍ତି, ମେକାନିକାଲ ଇଞ୍ଜିନିୟରିଂ ଡିପାର୍ଟମେଣ୍ଟ ଗତ 1 ବରଫ ସଫା କରିବା କାର୍ଯ୍ୟ ଆଗରୁ କରିଛି। ପୁଞ୍ଚ ଡେପୁଟି କମିଶନର ୟାସିନ୍ ଚୌଧୁରୀ କହିଛନ୍ତି, ଚଳିତ ମାସ ଶେଷ ସୁଦ୍ଧା ସେଠାରେ ଯାନବାହନ ଚଳାଚଳ କରିବ। ବରଫପାତ ଯୋଗୁଁ 4 ମାସ ପୂର୍ବେ ତାହାକୁ ବନ୍ଦ ରଖାଯାଇଥିଲା। ମତଦାତା ଅଂଶଗ୍ରହଣ ବୃଦ୍ଧି ପାଇଁ ଜମ୍ମୁ କାଶ୍ମୀରର ରିଆସି ଜିଲ୍ଲାରେ ବାଳିକାମାନେ ମାଇ ଭୋଟ୍ ମାଇ ପ୍ରାଇଡ୍ ସ୍ଲୋଗାନ ସହ ସଚେତନତା ସୃଷ୍ଟି କରୁଛନ୍ତି। ସେମାନେ ହାତରେ ମେହେନ୍ଦି ଲଗାଇ ଏହି କାର୍ଯ୍ୟ କରୁଛନ୍ତି। ଜିଲ୍ଲା ନିର୍ବାଚନ ଅଫିସର ବିଶେଷ ପଲ୍ ମହାଜନ ସେମାନଙ୍କର କାର୍ଯ୍ୟର ପ୍ରଶଂସା କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆସନ୍ତାକାଲି ବିଜ୍ଞପ୍ତି ଜାରି ହେବ। ନିର୍ବାଚନ କମିଶନ ବିଜେପି ଏମ୍ପି ଦିଲୀପ ଘୋଷ ଓ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନାଥଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ବିଜୁ ଜନତା ଦଳ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କର ନାମ ଘୋଷଣା କରିଛି। ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଟିମ୍ଗୁଡ଼ିକ ଚଣ୍ଡୀଗଡ଼ର ବିଭିନ୍ନ ସ୍ଥାନ ଓ ପଞ୍ଜାବର 8 ଜିଲ୍ଲାରେ ଚଢ଼ାଉ କରିଛନ୍ତି ଏବଂ ଚଳିତ ମାସ ଶେଷ ସୁଦ୍ଧା ଜମ୍ମୁ କାଶ୍ମୀରରେ ମୋଗଲ ରୋଡ୍କୁ ଖୋଲି ଦିଆଯିବ। ସମ୍ବାଦ ଶେଷ ହେଲା।